ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଓଡ଼ିଶାର ଝାରସୁଗୁଡ଼ାଠାରେ 60,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ. ବିଏସ୍ଏନ୍ଏଲ୍ର ନୂତନ 4G ମୋବାଇଲ୍ ଟାୱାରକୁ କଲେ ଲୋକାର୍ପଣ. ପରବର୍ତ୍ତୀ ପିଢ଼ି GST ସଂସ୍କାର ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହନ ପ୍ରଦାନ କରୁଛି. ଚଳିତ ଆର୍ଥିକ ବର୍ଷ ପାଇଁ WMA ସୀମା ଧାର୍ଯ୍ୟ କଲା RBI. ଏବଂ ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଅନୁଷ୍ଠିତ ହେବ ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡ଼ାର ଆମୁଲିପାଲି ରିଜର୍ଭ ପଡ଼ିଆଠାରେ 60,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି. ଏଥିରେ ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଗ୍ରାମୀଣ ଆବାସ ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ. ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 2014 ପୂର୍ବରୁ ତତ୍କାଳୀନ ସରକାରଙ୍କ ଅମଳରେ ପରିବାରଗୁଡ଼ିକୁ ବାର୍ଷିକ 1,00,000 ଟଙ୍କା ଖର୍ଚ୍ଚ ଉପରେ 25,000 ଟଙ୍କା ଟିକସ ଦେବାକୁ ପଡୁଥିଲା। 2017 ଦ୍ରବ୍ୟ ଓ ସେବାକର GST ପ୍ରଚଳନ ପରେ ଟିକସ ବୋଝ ବହୁ ପରିମାଣରେ ହ୍ରାସ ପାଇଛି। ପରବର୍ତ୍ତୀ ପିଢ଼ି GST ସଂସ୍କାର ପରେ ଏହା ଆହୁରି ସରଳ ଏବଂ ସହଜ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ପ୍ରତି ଓଡ଼ିଶାରେ 2 ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। 1 ସେମିକଣ୍ଡକ୍ଟର ପାର୍କ ମଧ୍ୟ ବିକଶିତ କରିବାକୁ ଯୋଜନା କରାଯାଇଛି, ଫଳରେ ଓଡ଼ିଶାର ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି ଅଧିକ ଗତିଶୀଳ ହୋଇପାରିବ।
ओडिशा के लिए 2 सेमीकंडक्टर यूनिट की मंजूरी दी है। सेमीकंडक्टर जैसी आज की दुनिया की लेटेस्ट टेक्नोलॉजी वाली इंडस्ट्री कभी असम में लग सकती है, कभी उड़ीसा में लग सकती है, लेकिन यहाँ के नौजवानों का सामर्थ्य है कि आज ऐसी ऐसी इंडस्ट्री आपके यहाँ आ रही है। चीप बनाने के लिए उड़ीसा में सेमीकंडक्टर पार्क भी बनने जा रहा है, वो दिन दूर नहीं, छोटी सी चीप हमारे उड़ीसा में बनेगी।
BSNL ଦ୍ୱାରା ପ୍ରତିଷ୍ଠିତ 97,500ରୁ ଅଧିକ ନୂତନ 4G ମୋବାଇଲ୍ ଟାୱାରକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଟେଲିକମ୍ କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। 37,000 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟାୱାରଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ନିଜସ୍ୱ ଟେଲିକମ୍ ନେଟ୍ୱର୍କ ନିର୍ମାଣ ତଥା ଦେଶରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକୁ ପ୍ରୋହାହନ ପ୍ରଦାନ କରାଯାଇ ଖୁବ୍ ଶୀଘ୍ର 30,000 ଗ୍ରାମକୁ ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ओडिशा डबल इंजन की रफ्तार से आगे बढ़ने लगा है। आज फिर एक बार ओडिशा के विकास के लिए, देश के विकास के लिए 1,000,000,000,000 रुपए के प्रोजेक्ट का काम शुरू हुआ है। आज से BSNL का नया अवतार भी सामने आया है। BSNL की स्वदेशी 4G सर्विसेज लॉन्च हुई है।
ଏହି ଅବସରରେ ବ୍ରହ୍ମପୁର MKCG ମେଡିକାଲ କଲେଜ ଏବଂ ବୁର୍ଲା ସମ୍ବଲପୁରର ଭୀମସାରକୁ ବିଶ୍ୱସ୍ତରୀୟ ସୁପର ସ୍ୱେଶାଲିଟି ହସ୍ପିଟାଲରେ ଉନ୍ନୀତ କରିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଏହା ସହାୟକ ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଗୁଜରାଟର ଉଧନା ଏବଂ ବ୍ରହ୍ମପୁର ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ବ୍ରହ୍ମପୁର ସେ ସୁରତ କେ ଲିଏ ଆଧୁନିକ ଅମୃତ ଭାରତ ଟ୍ରେନ୍ କୋ हरी झंडी दिखाई गई है और आप भी जानते हैं कि सूरत के साथ आपका जुड़ना कितना महत्वपूर्ण है। इस क्षेत्र का कोई गांव ऐसा नहीं होगा कि जहां के लोग सूरत में न रहते हो। आज उनके लिए ये सीधी रेल सेवा शुरू हुई है।
ସମାବେଶରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବିଏସ୍ଏନ୍ଏଲ୍ର 4G ବ୍ୟବସ୍ଥା ସ୍ୱଦେଶୀ ଭାବନାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଆଲେଖ୍ୟକୁ ସେୟାର କରି କହିଛନ୍ତି, 22 ଭାରତୀୟଙ୍କୁ ଏହା ସଂଯୋଗ କରୁଛି। 92,000 ଅଧିକ ୱେବ୍ସାଇଟ୍ ମାଧ୍ୟମରେ ବିଏସ୍ଏନ୍ଏଲ୍ 4G ବ୍ୟବସ୍ଥା ଦେଶର ନିର୍ଭରଶୀଳତାର ଆତ୍ମବିଶ୍ୱାସ, ନିଯୁକ୍ତି, ରପ୍ତାନୀ, ଆର୍ଥିକ ଅଭିବୃଦ୍ଧି ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ଆଧାରିତ ଯାତ୍ରାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ଜିଏସ୍ଟି ସଞ୍ଚୟ ଉତ୍ସବ ଗତ 22 ତାରିଖଠାରୁ ଆରମ୍ଭ ହୋଇଛି। ସମାଜର ବିଭିନ୍ନ ବର୍ଗର ଲୋକ ଏହାଦ୍ୱାରା ସୁଫଳ ପାଉଛନ୍ତି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦେଶର ପରୋକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବିଭିନ୍ନ ସାମଗ୍ରୀ ଓ ସେବା ଉପରେ ଟିକସ ହାର ହ୍ରାସ ନାଗରିକଙ୍କୁ ପ୍ରୋହାହନ ପ୍ରଦାନ କରୁଛି। ନୂତନ ଜିଏସ୍ଟି ସଂସ୍କାର ମାଧ୍ୟମରେ ସରକାର ସ୍ୱାସ୍ଥ୍ୟସେବାକୁ ପ୍ରୋହାହନ ପ୍ରଦାନ କରିବା ସହିତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ନିବେଶ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ଟିକସ ହ୍ରାସ ଘୋଷଣା କରିଛନ୍ତି। ଜିମ୍ ଏବଂ ଫିଟ୍ନେସ୍ କେନ୍ଦ୍ର ଉପରେ ଜିଏସ୍ଟି ହାର 18-5% ହ୍ରାସ ପାଇଛି। ସୁସ୍ଥ ଜୀବନଶୈଳୀକୁ ଅଧିକ ସୁଲଭ କରିବାରେ ଏହା ବେଶ୍ ଉପଯୋଗୀ ହୋଇପାରିବ। ଦୁଗ୍ଧ ଆଧାରିତ ପାନୀୟ ଏବଂ ଶୁଖିଲା ଭଳି ସୁସ୍ଥ ଖାଦ୍ୟ ସାମଗ୍ରୀ ଉପରେ ଟିକସ ହାର 5% ହ୍ରାସ କରାଯାଇଛି। ଏହାଦ୍ୱାରା ମଧ୍ୟମ ବର୍ଗ ମଧ୍ୟ ବେଶ୍ ସୁଫଳ ପାଇବେ। 2025-26 ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧ ପାଇଁ କେନ୍ଦ୍ର ସରକାରଙ୍କ ୱେଜ୍ ଆଣ୍ଡ ମିନ୍ସ ଅଗ୍ରିମ୍ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ 50,000 କୋଟି ଟଙ୍କାର ସୀମା ଧାର୍ଯ୍ୟ କରିଛି। ଡବ୍ଲ୍ୟୁଏମ୍ଏ ହେଉଛି କେନ୍ଦ୍ର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଆର୍ଥିକ କାରବାରରେ ରହୁଥିବା ଅସଙ୍ଗତିକୁ ଦୂର କରିବା ପାଇଁ ଆର୍ବିଆଇ ପ୍ରଦାନ କରୁଥିବା ଅଗ୍ରିମ ଅର୍ଥ। ଆର୍ବିଆଇ ଏକ ବିବୃତ୍ତିରେ କହିଛି, କେନ୍ଦ୍ର ସରକାରଙ୍କ ସହ ପରାମର୍ଶ ପରେ ଡବ୍ଲ୍ୟୁଏମ୍ଏ ସୀମା ନିର୍ଦ୍ଧାରଣ କରାଯାଇଛି। ଏହି ସୀମାର 75% ବ୍ୟବହାର ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାର ଋଣର ନୂତନ ସ୍ତର ନିର୍ଦ୍ଧାରଣ କରିଥାଏ ବୋଲି ଆର୍ବିଆଇ ସୂଚନା ଦେଇଛି। ଏପରିକି ଆର୍ବିଆଇ ଏବଂ ସରକାର ମିଳିତ ଭାବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଏମ୍ଏ ସୀମା ସଂଶୋଧନ ମଧ୍ୟ କରିଥାନ୍ତି। ଏହା ଉପରେ ସୁଧ ହାର ପ୍ରଚଳିତ ରେପୋ ହାର ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ଓଭରଡ୍ରାଫ୍ଟ କ୍ଷେତ୍ରରେ ସୁଧ ରେପୋ ହାରଠାରୁ 2% ଅଧିକ ରହିଥାଏ ବୋଲି ଆର୍ବିଆଇ କହିଛି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା, ଦେଶର କାଳଜୟୀ ଐତିହ୍ୟ ଏବଂ ଶହୀଦମାନଙ୍କୁ ସମ୍ମାନିତ କରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ। ଇତିହାସର ସଂରକ୍ଷଣ ଏବଂ ଦେଶପ୍ରେମକୁ ପ୍ରୋହାହିତ କରିବା ସହିତ ପରବର୍ତ୍ତୀ ପିଢ଼ିକୁ ତ୍ୟାଗର ଭାବନା ସହିତ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ବହୁ ପ୍ରତୀକାତ୍ମକ ସ୍ମାରକୀ ତଥା ଜାତୀୟ ଗର୍ବର ପ୍ରତୀକ ପ୍ରତିଷ୍ଠା କରିଛନ୍ତି। ପ୍ରତ୍ୟେକ ରାଷ୍ଟ୍ର ଗଠନରେ ପ୍ରାଣବଳି ଦେଇଥିବା ବୀରଙ୍କ ଚିନ୍ତାଧାରା, ସଂଗ୍ରାମୀ ଜୀବନ, ତ୍ୟାଗ ଏବଂ ଦୃଷ୍ଟିକୋଣ ପରିଭାଷିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଏ ଦିଗରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ନୂତନ ସଂସଦ ଭବନ ଉଦ୍ଘାଟନ କରାଯିବା ଅବସରରେ ସଂଗ୍ରାମୀଙ୍କ ସ୍ମାରକୀ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି।
ଦେଶ ଅପନେ ସଭି ସ୍ୱାତନ୍ତ୍ର ସେନାନିଓଙ୍କୁ ରାଷ୍ଟ୍ର ରକ୍ଷା ମେ ଅପନେ ଆପକୁ दिन रात खपाने वाले, आहुत करने वाले वीर वीरांगनाओं को आज देश नमन कर रहा है।
ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀ ଆମ ସୈନିକଙ୍କ ସାହସ ଏବଂ ବଳିଦାନକୁ ପ୍ରତିଫଳନ କରୁଛି। ଅମୃତସରରେ ପୁନଃ ନିର୍ମିତ ଜାଲିଆନାୱାଲାବାଗ ସ୍ମାରକୀ ସ୍ୱାଧୀନତା ସଂଗ୍ରାମର ସ୍କୃତିକୁ ଜୀବିତ କରି ରଖିଛି। ସ୍ୱାଧୀନତା ପରଠାରୁ ଗଣତନ୍ତ୍ରକୁ ଏଭଳି ସ୍ମାରକୀ ମାର୍ଗଦର୍ଶନ କରିଆସୁଛି। ଜାତୀୟ ପୁଲିସ୍ ସ୍ମାରକୀ ପୁଲିସ୍ କର୍ମଚାରୀଙ୍କ ସାହସିକତାକୁ ସମ୍ମାନ ପ୍ରଦର୍ଶନ କରୁଛି। ଦେଶବ୍ୟାପୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟଗୁଡ଼ିକ ଆଦିବାସୀ ସମ୍ପ୍ରଦାୟ ନାୟକଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରୁଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ବୈଷୟିକ ସ୍ତରରେ ଦେଶର ସଭ୍ୟତାଗତ ଇତିହାସକୁ ମଧ୍ୟ ପ୍ରତିଫଳିତ କରୁଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ସନ୍ଧ୍ୟା 6:30 ମାର୍କେଟ୍ ମନ୍ତ୍ର କାର୍ଯ୍ୟକ୍ରମରେ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଉପରେ ଆଲୋଚନା ପ୍ରଚାର କରାଯିବ। ଅର୍ଥ ମନ୍ତ୍ରଣାଳୟ ଏବଂ ଅର୍ଥ ବିଶେଷଜ୍ଞର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ପ୍ରସାରଣ ସମୟରେ ଶ୍ରୋତାମାନେ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ସମ୍ପର୍କିତ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01237171717 ଏବଂ 01233144444 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289044044 ପ୍ରଶ୍ନ ପଚାରିପାରିବେ। ଏସୀୟ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆସନ୍ତାକାଲି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଦୁବାଇଠାରେ ଖେଳାଯିବ। ଭାରତୀୟ ସମୟ ରାତି 8:00 ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଓଡ଼ିଶାର ଝାରସୁଗୁଡ଼ାଠାରେ 60,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ବିଏସ୍ଏନ୍ଏଲ୍ର ନୂତନ 4G ମୋବାଇଲ୍ ଟାୱାରକୁ କଲେ ଲୋକାର୍ପଣ। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ସ୍ୱାସ୍ଥ୍ୟସେବାକୁ ପ୍ରୋହାହନ ପ୍ରଦାନ କରୁଛି। ଚଳିତ ଆର୍ଥିକ ବର୍ଷ ପାଇଁ ଡବ୍ଲ୍ୟୁଏମ୍ଏ ସୀମା ଧାର୍ଯ୍ୟ କଲା ଆର୍ବିଆଇ ଏବଂ ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଅନୁଷ୍ଠିତ ହେବ ଏସୀୟ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍।